ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ଆଇବା ବୁଧବାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ବାଣ୍ଟିବେ 21 ନମ୍ବର କିସ୍ତି। ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଆଉ ସାମୁହିକ ବିକାଶ ଲାଗି କାମ କରୁଛନ୍ ସମବାୟ ସଂସ୍ଥା, କହିଲେ ସମବାୟ ମନ୍ତ୍ରୀ। ଆଇବା 28 ତାରିଖ ନୁ ସମ୍ବଲପୁର ନ ମୂଲ ହେବା ଇ ବଛର ଖରିଫ ଧାନ ଘିନା। ଆଉ ବାରବାଟୀ ଷ୍ଟାଡିୟମ୍ ନ ଭାରତ ଦକ୍ଷିଣ ଆଫ୍ରିକା ଭିତରେ ହେବାର୍କେ ଥିବା T20 କ୍ରିକେଟ୍ ମ୍ୟାଚ୍ ଲାଗି ଆଇବା ଡିସେମ୍ବର 5 ତାରିଖ ହେବା ଟିକେଟ୍ ବିକ୍ରି। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 21 ନମ୍ବର କିସ୍ତି ଆଇବା ବୁଧବାର ଦିନ ବାଟିବେ। ସାରା ଦେଶେ 11 କୋଟିରୁ ଅଧିକା ଚାଷୀ ପରିବାରଙ୍କୁ ଇ କିସ୍ତି ଟଙ୍କା ମିଳିବା। ଇ କିସ୍ତି ମୋଟ 370,000 କୋଟି ଟଙ୍କା DBT ଜରିଏ ଚାଷୀମାନଙ୍କର ଏକାଉଣ୍ଟକେ ଦିଆଯିବା। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାତି ଯୋଗ୍ୟ ଚାଷୀ ପରିବାରକେ ଫି ବଛର 3 କିସ୍ତି 6,000 ଟଙ୍କା ଦିଆଯାଉଛି। ଇ ଯୋଜନା ପୂର୍ତ୍ତିର ସବୁନୁ ବଡ଼ DBT ବ୍ୟବସ୍ଥା ଏ। ଇ ଯୋଜନା ଜରିଏ 25% ଅଧିକା ମହିଳା ଚାଷୀ ଲାଭ ପାଉଛନ୍ ବୋଲି କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନଠାରେ ବ୍ରହ୍ମକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଅନୁଷ୍ଠାନର ସମ୍ପନ୍ନ ଓଡ଼ିଶା ସ୍ୱର୍ଣ୍ଣିମ ଓଡ଼ିଶା ଅଭିଯାନର ଶୁଭାରମ୍ଭ କରିଛନ୍। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ କହିଛନ୍, ବ୍ରହ୍ମକୁମାରୀ ଅନୁଷ୍ଠାନର ଇ 50 ବର୍ଷର ଯାତ୍ରା ଖାଲି ଗୋଟିଏ ସମିଆର ଯାତ୍ରା ନୁହେଁ, ଇଟା ମାନବିକତାର ଜାଗରଣ, ଆଧ୍ୟାତ୍ମିକ ଉନ୍ନତି ଆଉ ଦିବ୍ୟସେବାର ଯାତ୍ରା ଏ। ବ୍ରହ୍ମକୁମାରୀ ଅନୁଷ୍ଠାନ ନାରୀ ସଶକ୍ତିକରଣ ଆଉ ସାମାଜିକ ମୂଲ୍ୟବୋଧ ଉପରେ କାମ କରୁଛନ୍। କାର୍ଯ୍ୟକ୍ରମଟି ଆଇନ ଆଉ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ। ରାଇଜେ ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଆଉ ସାମୁହିକ ବିକାଶ ଲାଗି ସମବାୟ ସଂସ୍ଥାମାନେ କାମ କରି ଆସିଛନ୍ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ରାଜ୍ୟ ସମବାୟ ନୀତି 2025 ଚୂଡ଼ାନ୍ତ ପ୍ରକ୍ରିୟା ଉପରେ ହୋଇଥିବା କାର୍ଯ୍ୟକ୍ରମଟି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଯୋଗ ଦେଇକରି କହିଛନ୍, ଓଡ଼ିଶାନ ଇହାଦେ 8,000 ସମବାୟ ସଂସ୍ଥା ରହିଛି। ଏସବୁ ସଂସ୍ଥା ଚାଷ ସାମଗ୍ରୀ ଯୋଗାଣ, ଧାନ ସଂଗ୍ରହ, ଗ୍ରାହକ ସେବା, ଗୃହ ନିର୍ମାଣ, ପଶୁପାଳନ, ହସ୍ତତନ୍ତ, ହସ୍ତଶିଳ୍ପ ବାଗିର କ୍ଷେତ୍ରମାନଙ୍କେ ବିପ୍ଳବ ଆଣିଛି। ଆର୍ଥିକ ଆଉ ସାମାଜିକ ଅନ୍ତର୍ଭୁକ୍ତକରଣ ଲାଗି ସମବାୟର ଅବଦାନ ବହୁତଟେ ରହିଛି। 2036 ତକ ଓଡ଼ିଶାନ ସମବାୟ ନେତୃତ୍ୱାଧୀନ ସମୃଦ୍ଧ ଲାଗି କାର୍ଯ୍ୟଖସଡ଼ା ଆଉ 2047 ତକ ସହଯୋଗ ଜରିଏ ସମୃଦ୍ଧିକେ ଜାତୀୟ ଏଜେଣ୍ଡା ଠିଠାନ୍ ଦେବାର୍କେ ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍।
1898 ଉତ୍କଳ ଗୌରବ ମଧୁସୂଦନ ଦାସ କଟକରେ ଏକ ସମବାୟ ଖାଉଟି ଭଣ୍ଡାର ପ୍ରତିଷ୍ଠା କରିଥିଲେ। ଗ୍ରାମୀଣ ଋଣବାର ଓ ମହାଜନଙ୍କ କବଳରୁ ଚାଷୀମାନଙ୍କୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଏହା ଥିଲା ତାଙ୍କର ପ୍ରୟାସ। ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ଆବଶ୍ୟକତା ଅନୁସାରେ କୃଷି ସାମଗ୍ରୀ ଯୋଗାଣ, ଧାନ ସଂଗ୍ରହ, ଗ୍ରାହକ ସେବା, ଗୃହ ନିର୍ମାଣ, ଦୁଗ୍ଧ ଓ ପଶୁପାଳନ, ମତ୍ସ୍ୟଚାଷ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବିପଣନ ଇତ୍ୟାଦି କ୍ଷେତ୍ରରେ ବିବିଧତା ଆଣିଥିଲା।
ରାଜ୍ୟର ସମବାୟ କ୍ଷେତ୍ରକେ ପରିବର୍ତ୍ତନ କରବାର ଓଡ଼ିଶା ସମବାୟ ନୀତିର ମୂଲ ଲକ୍ଷ୍ୟ ଏ। ଏହି କ୍ଷେତ୍ରଟି ସୁଶାସନକେ ସୁନିଶ୍ଚିତ କରବାର ସହଜ ସରଳ ଆଉ ମାନବ ସମ୍ବଲକେ ବରକସ କରବାରକେ କେନ୍ଦ୍ର ଆଉ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ମନ୍ତ୍ରୀ କହିଛନ୍। ଏ କାର୍ଯ୍ୟକ୍ରମ ଆଗରୁ 4 ଜୋନ୍ତି ହୋଇସାରିଛି। ଭୁବନେଶ୍ୱରନ ଆୟୋଜି ହୋଇଥିବାର ଶେଷ ଖେପ କର୍ମଶାଳାତି ଭିନ୍ ଭିନ୍ ବର୍ଗର ଜନସାଧାରଣ ଆଉ ନୀତି ନିର୍ଦ୍ଧାରକମାନଙ୍କ ସାଙ୍ଗେ ଚିଠା ସମବାୟ ନୀତି 2025 ଉପରେ ଆଲୋଚନା କରାଯାଇକରି ସେମାନଙ୍କର ମତାମତ ନିଆଯାଇଛି। 2027 ଜାତୀୟ ଜନଗଣନା ଲାଗି ଓଡ଼ିଶାନ ପ୍ରକ୍ରିୟା ମୂଲିଛି। ଇତାର ଆଘନୁ ପୂର୍ବ ପରୀକ୍ଷା ଜନଗଣନା କରାଯାଇଛି। ପରୀକ୍ଷାମୂଳକ ଭାବେ 4 ଇଲାକାନ ପହିଲା ପ୍ରାକ୍ ଜନଗଣନା କରାଯିବା। ଆଇବା 30 ତାରିଖ ତକ ପହିଲା ଖେପ୍ ପ୍ରାକ୍ ଗୃହଗଣନା ଆଉ ଗୃହ ତାଲିକା ବାହାରବା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର 20 ଗାଁ ଆଉ ମୟୂରଭଞ୍ଜ ଠାକୁରମୁଣ୍ଡାର 44 ଗାଁ ନ ଗୃହଗଣନା କରାଯିବା। ସେନ୍ତା ଭୁବନେଶ୍ୱର ମହାନଗରର 22 ନମ୍ବର ୱାର୍ଡ ଆଉ କଟକ ମହାନଗରର 17 ନମ୍ବର ୱାର୍ଡ ନଭିଲ ଗୃହଗଣନା କରାଯିବା। ଗଣନାକର୍ତ୍ତାମାନେ ଘର ଘର ଯାଇକରି ନମ୍ବର ଦେବେ ଆଉ ଗଣନା ତଥ୍ୟ ଠୁଲ୍ କରିବେ। ଆଜ୍ ବିଶ୍ୱ ଦକ୍ଷତା କେନ୍ଦ୍ର ଆଉ CTTC ନ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଲାଗି ଇଲେକ୍ଟ୍ରୋନିକ୍ସ ଆଉ ହାର୍ଡୱେର୍ କେ ନେଇକରି 5 ଦିନିଆ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ହାସଲ କରିବାର ଦିଗେ ପ୍ରେରଣା ଦେବାର ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବାବଦେ କହିଥିଲେ। ଏହି ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ବିଶ୍ୱ ଦକ୍ଷତା କେନ୍ଦ୍ରର 50 ଜଣ ଆଉ CTTC ପାଖାପାଖି 90 ଜଣ ଛାତ୍ରଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଏ ବଛରର ଖରିଫ ଋତୁର ଧାନଗିନା ଲାଗି ଡିଏଲ୍ପିସି ବୈଠକ ହୋଇଯାଇଛି। ଏ ମାସର ନଭେମ୍ବର 28 ତାରିଖନୁ ଧାନଗିନା ମୂଲ ହେବା ବୋଲି ଜିଲ୍ଲାପାଳ ସମ୍ମିଳନୀ କକ୍ଷ ନ ହୋଇଥିବା ବୈଠକଟି ଥିର ହୋଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦନକର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ରେଡ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲାର ଚାଷୀ ନେତା, ଚାଷୀ ଯୋଗାଣ ଅଧିକାରୀ, ମିଲ୍ର ପ୍ରତିନିଧି ଆଉ ବ୍ୟାଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏ ବଛର ଖରିଫ ଋତୁଥି ଧାନ ବିକିବାର ଲାଗି 60,614 ଜଣ ଚାଷୀ ନାଁ ପଞ୍ଜୀକରଣ କରିଛନ୍। ଜିଲ୍ଲାନ 127 ମଣ୍ଡି ଖୋଲାଯିବାରକେ ଥିବାର ବେଳେ 45 ପେକ୍ସ, 11 ଏସ୍ଏଚ୍ଜି ଆଉ 46 ମିଲର ନିୟୋଜିତ ହେବେ। ମକ୍ସିର ମାସର ଅନ୍ଧାରପଖର ତ୍ରୟୋଦଶୀ ତିଥି ନ ପୁରୀ ଶ୍ରୀମନ୍ଦିର ନ ଆଜ ମହାପୁରୁମାନଙ୍କର ପୈତା ଲାଗି ନୀତି କରାଯାଉଛି। ମହାପୁରୁମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ଲାଗି ପୈତା ଲାଗି ନୀତି ଗୋଟିଏ ଖାସ୍ ସେବା ଏ। ପାଟବସ୍ତ୍ରକେ ପୈତା ବାଗିର ବଟିକିରି ମହାପୁରୁମାନଙ୍କର ଶ୍ରୀଅଙ୍ଗତି ଲାଗି କରାଯାଏସି। ମହାପୁରୁମାନଙ୍କର ଇଟା ଗୋଟିଏ ଗୁପ୍ତ ନୀତି ହୋଇଥିବାନୁ ଉପରବେଲା 5 ରାତିର 10 ତକ ପାଖାପାଖି 5 ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। କଟକ ବାରବାଟୀ ଷ୍ଟାଡିୟମ୍ନ ଆଇବା ମାସ 9 ଦିନ ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ହେବାରକେ ଥିବା T20 କ୍ରିକେଟ୍ ମ୍ୟାଚ୍ ଲାଗି ଡିସେମ୍ବର 5 ଟିକେଟ୍ ବିକ୍ରି ହେବା। ଏ ବାବଦେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସୂଚନା ଦେଇଛନ୍। ଷ୍ଟାଡିୟମ୍ର 6 କାଉଣ୍ଟର୍ଥି ଟିକେଟ୍ ବିକ୍ରି ହେବା। ଡିସେମ୍ବର 1 ଅନ୍ଲାଇନ୍ଥି ଟିକେଟ୍ ମିଳିବା। ଡିସେମ୍ବର 3 ଆଉ 4 ଓସିଏ ଅନୁବନ୍ଧିତ ସଂସ୍ଥାମାନଙ୍କୁ ଟିକେଟ୍ ଦିଆଯିବା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇଥିବାର ବୈଠକଟି ଏ ନିଷ୍ପତ୍ତି ନିଆଯାଇଛି। ଅପସ୍ମାର ରୋଗ ବାବଦେ ଲୋକ ସଚେତନ କରବାର ଉଦ୍ଦେଶ୍ୟ ଆଜି ଜାତୀୟ ଅପସ୍ମାର ଦିବସ ପାଳନ କରାଯାଉଛି। ମୋର ଅପସ୍ମାରର ଯାତ୍ରା ଏ ବଛରର ବିଷୟବସ୍ତୁ ରହିଛି। ଅପସ୍ମାର ଗୋଟିଏ ପ୍ରକାରର ମସ୍ତିଷ୍କ ରୋଗ ଆଏ। ବିଶେଷଜ୍ଞମାନଙ୍କର ମତଥି ମସ୍ତିଷ୍କର ସ୍ନାୟୁକୋଷର କାମଥି ବାଧା ହେଲେ ଏ ରୋଗର ଲକ୍ଷଣ ଦେଖାଦେସି। ନିୟମିତ ଚିକିତ୍ସା ଆଉ ରୋଗୀମାନଙ୍କର ଠିକ୍ ଭାବେ ଯତ୍ନ ଏ ରୋଗର ଲକ୍ଷଣକେ କମ୍ କରବାରଥି ସାହାଯ୍ୟ କରସି। ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ତରଫୁ 132-133 କେଭି ସମ୍ବଲପୁର ଆଉ ମାନେଶ୍ୱର ଗ୍ରିଡ୍ ସବ୍ଷ୍ଟେସନ ଦେଖରେଖ କାମ କରାଯିବା। ଏଥିଲାଗି ସମ୍ବଲପୁର ଜିଲ୍ଲାର ବହୁତଟି ଇଲାକାନ ଆଇବା କାଲି ଦିନର 8 ଉପରବେଲାର 5 ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ମିଳିତ ଜନ ଅଭିଯୋଗ ଶୁଣାଣି ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କାର୍ଯ୍ୟାଳୟ ଜନଶୁଣାଣି ଶିବିର ହୋଇଛି। ଶିବିରଥି 35 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଥି 46 ଅଭିଯୋଗ ଆସିଥିବା ବେଳେ 8 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଉଟୁଣିଆ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବାର ଜନଶୁଣାଣି ଶିବିରଟି 36 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ତୁଲୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବାର ଜନଶୁଣାଣି ଶିବିରଟି 102 ଅଭିଯୋଗ ଆସିଥିଲା। ଏତାର ଭିତରୁ 4 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ତରଫୁ ଦିନିକିଆ ଶିବିର ଆଜି ଜୁଜୁମୁରା ଆର୍ଏମ୍ସି ପଡ଼ିଆନ ହୋଇଯାଇଛି। ଶିବିରଥି 176 ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇକରି ସେମାନଙ୍କର ଅସାମର୍ଥ୍ୟତା ପ୍ରତିଶତ ସ୍ଥିର କରାଯିବା ସହିତ ସେମାନଙ୍କୁ ନିର୍ଣ୍ଣୟପତ୍ର ଦିଆଯାଇଛି। ଶିବିରଥି ଭିନ୍ ଭିନ୍ ସହାୟକ ସାମଗ୍ରୀ ବିଲ୍ ବଣ୍ଟାଯାଇଛି। ବୌଦ୍ଧ ପୁଲିସ୍ ତରଫୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ବୌଦ୍ଧ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପାଖକୁ ଗୋଟିଏ ଶୋଭାଯାତ୍ରା ବାହାରିକରି ସହର ବୁଲିଥିଲା। ଏ ଅବସରରେ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ ଆଉ ଅଲଗା ଅଧିକାରୀମାନେ ଯୋଗ ଦେଇକରି ଶୋଭାଯାତ୍ରାକେ ଶୁଭାରମ୍ଭ କରିଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ବୌଦ୍ଧ ଜିଲ୍ଲାନୁ ଉଜ୍ଜୟିନୀକେ ଯିବାର ଲାଗି ବୌଦ୍ଧନୁ ବ୍ରହ୍ମପୁରକେ 2 ବସ୍ତି 55 ଜଣ ତୀର୍ଥଯାତ୍ରୀ ଯାତ୍ରା ମୂଲ କରିଛନ୍। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇକରି ଯାତ୍ରାର ଶୁଭାରମ୍ଭ କରିଥିଲେ। ରାଜ୍ୟର ଭିତ୍ରିଆ, ପଶ୍ଚିମ ଆଉ ଦକ୍ଷିଣ ଇଲାକାନ ଶୀତର ପ୍ରଭାବ ଲାଗି ରହିଛି ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଆଇବା 24 ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଆଉ ଖୋର୍ଦ୍ଧାନ ଜବର ଶୀତ ଲାଗି ସତର୍କ ସୂଚନା ଜାରି କରାଯାଇଛି। ସେ ମୁଖିଆ ଖବର ଫେର ଘାଏ। ପ୍ରଧାନମନ୍ତ୍ରୀ ଆଇବା ବୁଧବାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ବାଣ୍ଟବେ 21 କିସ୍ତି। ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଆଉ ସାମୁହିକ ବିକାଶ ଲାଗି କାମ କରୁଛନ୍ ସମବାୟ ସଂସ୍ଥା, କହିଲେ ସମବାୟ ମନ୍ତ୍ରୀ। ଆଇବା 28 ସମ୍ବଲପୁରନ ମୂଲ ହେବା ଏ ବଛରର ଖରିଫ ଧାନଗିନା। ଆଉ ବାରବାଟୀ ଷ୍ଟାଡିୟମ୍ନ ଭାରତ ଦକ୍ଷିଣ ଆଫ୍ରିକା ଭିତରେ ହେବାରକେ ଥିବା T20 କ୍ରିକେଟ୍ ମ୍ୟାଚ୍ ଲାଗି ଆଇବା ଡିସେମ୍ବର 5 ହେବା ଟିକେଟ୍ ବିକ୍ରି। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଯିବା।